ଆଜ୍ଞା ନମସ୍କାର ଏଠି ଆଉ ମୁଁ ହଉଛି ନିଶାମଣି ଦାସ ମୋ ନା ଆଉ ନିରାକାର ମଠ ସାଇ ମଠ ସାଇ ଆଉ ମୋର ହଁ ନିରାକାରୀ ନଗର ଆଉ ମୋର ପିଲାମାନେ ତାଙ୍କ ଦୁଃଖରେ ସିଏ ତାଙ୍କ ପିଲାମାନଙ୍କୁ ପୋଷୁଛନ୍ତି ମୋତେ ମୁଁ ବିଧବା ହେଲିଣି 20 ବର୍ଷ ହେଲା ବହୁତ ଅସୁବିଧାରେ ପଡିଛି ବହୁତ ଅସୁବିଧାରେ ଚଳୁଛି ଆପଣ ଯଦି ଲାଟିନ୍ ଖଣ୍ଡେ ଦିଅନ୍ତେ ମୁଁ ଉପକୃତ ହୁଅନ୍ତି ଯାଇପାରୁନି ହାତିଆ ଶୁଣିକି ଯାଉଛି ଝାଡା ଆଉ ଖାଇବା ପିଇବା ଭତ୍ତା କଟେଇଦେଲେ ଭତ୍ତା ଏଇଠି ଦଉଥିଲେ 20 ବର୍ଷରେ ଏବେ ମୁଁ ଭତ୍ତା ମୋ ପାଇଁ କରିଦେଇଥିଲେ ସେ ଭତ୍ତା ବି ମଧ୍ୟ ମତେ ଠିକ ସେ ମିଳୁନି ମତେ ମୁଁ ଜଣକୁ ସାଥିରେ ନେଇକିରି କଳ୍ପନା ଗଲି କଳ୍ପନାରୁ କରିକି ଆସିବାରେ ମାସେ 2 ମାସ କରିଦେଲେ ଭତ୍ତା ବି ଦଉନାହାନ୍ତି 6 ମାସର ଭତ୍ତା ରଖିଲେଣି ଆଉ ଏମିତି ମୋର ସବୁ ଅସୁବିଧା ପ୍ରୋବ୍ଲେମ ଆଉ କଣ କରିବି ଆପଣଙ୍କ ସାହାଯ୍ୟ ଯଦି କିଛି ମିଳନ୍ତା ମୁଁ ଟିକେ ଖୁସିରେ ରହିପାରନ୍ତି ଆଉ।